ପୁରୁଷଙ୍କୁ ସବୁବେଳେ ଆମ ସମାଜ ପ୍ରାଧାନ୍ୟ ଦେଇଆସିଛି, ପାରିବାରିକ କ୍ଷେତ୍ରରେ ହେଉ କିମ୍ବା ବୃତ୍ତିଗତ କ୍ଷେତ୍ରରେ। ଆମ ଚିନ୍ତାଧାରା ସବୁବେଳେ ପୁରୁଷ ପ୍ରଧାନ। ସାମ୍ବାଦିକତା ବୃତ୍ତିରେ ବି ଏହା ଲାଗୁ ହୁଏ, କିନ୍ତୁ ଧୀରେ ଧୀରେ ସ୍ଥିତି ସୁଧୁରିଲାଣି। ଅଧିକରୁ ଅଧିକ ମହିଳା ସାମ୍ବାଦିକତାକୁ ଆସି ବରିଷ୍ଠ ପଦପଦବୀରେ ଅଧିଷ୍ଠିତ ହେଲେଣି। ଓଡ଼ିଆ ସାମ୍ବାଦିକତାରେ ମହିଳାମାନଙ୍କ ସ୍ଥିତି ଜାଣିବା ପାଇଁ ଆସନ୍ତୁ ଶୁଣିବା ଏହି ଉପସ୍ଥାପନାଟି, ଓଡ଼ିଶାରେ ମହିଳା ସାମ୍ବାଦିକତା। ଖବର ଅଚାନକ ଆସେ, ତାର କିଛି ସମୟ ହିଁ ନଥାଏ। ଆପଣ ଅଧାରାତିରେ ଶୋଇଥିବା ବେଳେ କି ଅପରାହ୍ନରେ ଆଖିପତା ହାଲକା ବନ୍ଦ କରିଥିବା ବେଳେ ଖବର ଆସି ପହଞ୍ଚେ, ଆଉ ଯେଉଁ ମଣିଷଟି ସେ ଖବର ପଛରେ ଧାଏଁ ତାକୁ ଆପଣଙ୍କ ସାମ୍ନାକୁ ଆଣେ, ତା ପାଇଁ ବେଳ ଅବେଳ କିଛି ନଥାଏ। ଲକ୍ଷ୍ୟ ଗୋଟାଏ, ଖବର ଗୋଟାଇବା। ଓଡ଼ିଶାରେ ସାମ୍ବାଦିକତା ଇତିହାସକୁ ଲକ୍ଷ୍ୟ କଲେ ଆପଣ ଦେଖିବେ, ସେଇଟି ସବୁବେଳେ ସତେ ଯେମିତି ପୁରୁଷ ପ୍ରାଧାନ୍ୟ ଏକ ବୃତ୍ତି ହୋଇ ତିଆରି ହୋଇ ଆସିଛି। ଏ ଧାରାଟି କେବଳ ଓଡ଼ିଶା ନୁହେଁ, ସାରା ଦୁନିଆରେ ବେଶ୍ ଜଣାଶୁଣା, ବିତର୍କର ବିଷୟ ବି। ଆ ପଛରେ କେତେକ କାରଣ ରହିଛି। ପୁରୁଣା ଦିନମାନଙ୍କରେ ସାମ୍ବାଦିକତା ସବୁବେଳେ ହାର୍ଡ ନ୍ୟୁଜ୍ ବା ନିଦା ଖବର କଥା ହିଁ କହୁଥିଲା। ସେ ପରିଧିରେ ରାଜନୀତି, ଅପରାଧ ଆଦି ରୋମାଞ୍ଚକର ବିଷୟ ଆସେ। ଏସବୁ ଆମକୁ ଆକର୍ଷିତ କରେ, ଯାହା ଆମକୁ ଟାଣେ। ଖବରକାଗଜ ତାହା ଉପରେ ଅଧିକ ଜୋର ଦିଏ, ଖାସ୍ କରି ପାଠକ ବଢ଼ାଇବା ପାଇଁ। ତେଣୁ ରାଜନୀତି, ଅପରାଧ ପରି ଖବର ସଂଗ୍ରହ କରିବା, ତା ପଛରେ ଧାଇଁବା ଆଦି ପ୍ରସଙ୍ଗରେ ପୁରୁଣା ସମାଜ ମହିଳାଙ୍କୁ ଏତେଟା ସୁଯୋଗ ଦେଉନଥିଲା। ପୁରୁଷ ପ୍ରାଧାନ୍ୟ ପୁରୁଣାକାଳିଆ ସମାଜରେ ମହିଳାଙ୍କୁ ପ୍ରତିଟି କର୍ମକ୍ଷେତ୍ରରେ ସମାନ ଅଧିକାର କେବେ ହେଲେ ବାସ୍ତବ ରୂପ ନେଇନାହିଁ। ଫଳରେ ସାମ୍ବାଦିକତା କ୍ଷେତ୍ରକୁ ମହିଳାମାନେ ଆସିବା ଦିଗରେ ଟିକେ ଡେରି ହୋଇଛି, କିନ୍ତୁ ଯେବେଠାରୁ ସେମାନେ ଆସିଛନ୍ତି ସେମାନେ ହିଁ ଛାଇଯାଇଛନ୍ତି। ଚୁମ୍ବକରେ କହିଲେ ଆଜିକା ସମାଜରେ ସାମ୍ବାଦିକତା କ୍ରମଶଃ ମହିଳା ପ୍ରାଧାନ୍ୟ ଦିଗରେ ଆଗଉଛି। ଭାରତରେ ମହିଳା ସାମ୍ବାଦିକତା କଥା ବିଚାର କଲେ କଥା ଉଠେ, ଯେତେବେଳେ ଏପ୍ରିଲ 1870 ମସିହାରେ ମୋକ୍ଷଦାୟିନୀ ପତ୍ରିକା ବଙ୍ଗଳା ମହିଳାଙ୍କ ଉପରେ ଏକ ସ୍ୱତନ୍ତ୍ର ସଂସ୍କରଣ ପ୍ରକାଶ କରିଥିଲା। ସେମିତି ସ୍ୱର୍ଣ୍ଣକୁମାରୀ ଦେବୀ ଭାରତୀ ପତ୍ରିକାରେ ସମ୍ପାଦିକା ଭାବେ କାର୍ଯ୍ୟ କରିଥିଲେ ଢେର ଦିନ, 1885-1905 ଏବଂ ପୁଣି 1909-1915 ପର୍ଯ୍ୟନ୍ତ। ହେମନ୍ତ କୁମାରୀ ଦେବୀଙ୍କୁ ହିନ୍ଦୀ ସାମ୍ବାଦିକତାରେ ପ୍ରଥମ ମହିଳା ସାମ୍ବାଦିକ ଭାବେ ଗଣାଯାଏ। ଆହ୍ଲାବାଦରୁ ପ୍ରକାଶିତ ସୁଗୃହିଣୀ ପତ୍ରିକାର ସମ୍ପାଦିକା ଥିଲେ ହେମନ୍ତ କୁମାରୀ। ଭଗିନୀ ନିବେଦିତା ଅନେକ ଛଦ୍ମ ନାମରେ ବିଭିନ୍ନ ଖବରକାଗଜ ଏବଂ ପତ୍ରପତ୍ରିକା ପାଇଁ ଅନେକ ଲେଖା ନିୟମିତ ଭାବେ ପଠାଉଥିଲେ। ତେବେ ସାରା ଦେଶରେ ମହିଳା ସାମ୍ବାଦିକତା ବୃତ୍ତିରେ ମହିଳାମାନେ କ୍ରମଶଃ ନିଜ ସ୍ଥାନକୁ ସୁଦୃଢ଼ କରିଥିଲେ। ଏହା ଚାରୋଟି ପର୍ଯ୍ୟାୟ ଦେଇ ଘଟିଥିଲା, ଯାହାକୁ ସାମ୍ବାଦିକତାର ଚାରୋଟି ତରଙ୍ଗ ବୋଲି କୁହାଯାଏ। 1940 ଏବଂ 50 ଦଶକରେ ଖୁବ୍ ଅଳ୍ପ ଅଙ୍ଗୁଳି ଗଣିତ କେତେଜଣ ମହିଳା ସାମ୍ବାଦିକତାକୁ ଆସିଥିଲେ, ଯାହା ଖୁବ୍ ଛୋଟ ପରିବର୍ତ୍ତନ ଥିଲା। 1960 ଏବଂ 70 ଦଶକରେ ପରିବର୍ତ୍ତନର ଢେଉ ବ୍ୟାପକ ଥିଲା, ଅନେକ ମହିଳା ସେ ସମୟରେ ସାମ୍ବାଦିକତା ପରିଧିକୁ ଆସିଥିଲେ, ପରେ ଯେଉଁମାନେ ନିଜ ନିଜ କ୍ଷେତ୍ରରେ ବେଶ୍ ପରିଚିତ ବି ଥିଲେ। ସେହି ତାଲିକାରେ ଆସନ୍ତି ଉଷା ରାୟ, ପ୍ରଭା ଦତ୍ତ, ରେଜିଆ ଇସ୍ମାଇଲ, ମଧୁ ଜୈନ, କୁମି କାପୁର, ତଭଲିନ ସିଂ, ଫାତିମା ଜାକାରିଆ, ଏଲିଜାବେଥ ରାଓ ଆଦି। 70 ଦଶକ ଶେଷ ଆଡ଼କୁ ପରିବର୍ତ୍ତନର ସୁଅ ଆହୁରି ବ୍ୟାପକ ହୋଇଥିଲା। ଅବଶ୍ୟ ଏହା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି। ସେହି ସମୟରେ ମହିଳା ସଶକ୍ତିକରଣ ଅଭିଯାନ ଆନ୍ଦୋଳନ ରୂପ ନେଇସାରିଥିଲା। ପୁଣି ଏତିକି ବେଳେ 1975 ମସିହାକୁ ଜାତିସଂଘ ଆନ୍ତର୍ଜାତିକ ମହିଳା ସଶକ୍ତିକରଣ ବର୍ଷ ଭାବେ ଘୋଷଣା କଲା। ଏହା ବାଦ ସେହି ସମୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ନୂଆ କରି ମହିଳାମାନେ ପ୍ରଥମ ସ୍ଥାନ ଅଧିକାର କଲେ। ଏସବୁ ମିଶିଗଲା ପରେ ସତେ ଯେମିତି ମହିଳାଙ୍କ ପାଇଁ ନୂଆ ଦରଜା ଖୋଲିଗଲା। ଇଂରାଜୀ ଗଣମାଧ୍ୟମରେ ମହିଳାଙ୍କ ସାମ୍ରାଜ୍ୟ ବେଶ୍ ଗୁଣରେ ବଢ଼ିଗଲା। ଏହା ଆଞ୍ଚଳିକ ଗଣମାଧ୍ୟମକୁ ମଧ୍ୟ ପ୍ରଭାବିତ କଲା। 80 ଦଶକରେ ନୂଆଦିଲ୍ଲୀର ଦି ଟାଇମ୍ସ ଅଫ୍ ଇଣ୍ଡିଆର ଗୋଟିଏ ସଂସ୍କରଣକୁ କେବଳ ମହିଳାମାନେ ପ୍ରକାଶିତ କରିଦେଲେ, ଯାହା ସଫଳତାର ନୂଆ ଏକ କାହାଣୀ ଲେଖିଲା। କ୍ରମଶଃ ମହିଳାମାନେ ସାମ୍ବାଦିକତା ଆଡ଼କୁ ଟାଣି ହୋଇଗଲେ। ଚିତ୍ରା ସୁବ୍ରମଣ୍ୟମ, ସୁଚେତା ଦଲାଲ, ଅନିତା ପ୍ରତାପ, ସୀମା ଗୁହା ସେହି ତାଲିକାରେ ବେଶ୍ ଆଗରେ ଥିଲେ। ଚିତ୍ରା ବୋଫୋର୍ସ ଦୁର୍ନୀତି ସାମ୍ନାକୁ ଆଣିଥିଲା ବେଳେ ସୁଚେତା ଷ୍ଟକ୍ ଦୁର୍ନୀତି ସମ୍ପର୍କରେ ସାରା ଦେଶକୁ ଜଣାଇଥିଲେ। 90 ଦଶକରେ ଆସିଲା ଚତୁର୍ଥ ଢେଉ ବୈଦ୍ୟୁତିକ ଗଣମାଧ୍ୟମ ସାଙ୍ଗରେ। ବୈଦ୍ୟୁତିକ ଗଣମାଧ୍ୟମରେ ଆଙ୍କର, ନ୍ୟୁଜ୍ ରିଡର୍ ଠାରୁ ଆରମ୍ଭ କରି ରିପୋର୍ଟର, କପି ଏଡିଟର ଆଦି ପ୍ରତିଟି ସ୍ଥାନରେ ମହିଳାମାନଙ୍କୁ ଦେଖିବାକୁ ମିଳିଲା। ମହିଳାମାନେ କାର୍ଟୁନିଂ, ଅପରାଧ ରିପୋର୍ଟିଂ ଆଦି ବିଭାଗରେ ଆସ୍ଥାନ ଜମେଇ ସାରିଥିଲେ। ଅନେକ ଗଣମାଧ୍ୟମରେ ସେମାନେ ସମ୍ପାଦିକା, ବ୍ୟୁରୋ ଚିଫ୍, ସହକାରୀ ସମ୍ପାଦିକା, ବାର୍ତ୍ତା ସମ୍ପାଦିକା ଆଦି ପ୍ରମୁଖ ସ୍ଥାନ ଅକ୍ତିଆର କରି ନେଇଥିଲେ। ଏବେ ଆସିବା ଓଡ଼ିଶା କଥାକୁ। ଓଡ଼ିଶାରେ ପରିବର୍ତ୍ତନର ସୁଅ ଆସିଲା 80 ଦଶକ ବେଳକୁ। ଯଦିଓ ତା ପୂର୍ବରୁ ମହିଳାମାନେ ଖବରକାଗଜ ପାଇଁ ଲେଖୁଥିଲେ, ଡେସ୍କରେ ସ୍ୱଳ୍ପ ସଂଖ୍ୟାରେ କାମ କରୁଥିଲେ, କିନ୍ତୁ ସେମାନଙ୍କ ସଂଖ୍ୟା ଆଖିଦୃଶିଆ ନଥିଲା। ସମ୍ବାଦ ପ୍ରକାଶନ ସାଙ୍ଗରେ ଅଧିକରୁ ଅଧିକ ମହିଳା ଖବରକାଗଜ ରାଜ୍ୟ ସାଙ୍ଗରେ ଯୋଡ଼ି ହୋଇଗଲା। ସେ ସମୟରେ ଜ୍ୟୋତ୍ସ୍ନା ରାଉତରାୟ ସମ୍ଭବତଃ ପ୍ରଥମ ମହିଳା ସାମ୍ବାଦିକ ଥିଲେ ଯିଏ ନିୟମିତ ବିଟ୍ରେ ରିପୋର୍ଟିଂ କରିଥିଲେ। ଇଷ୍ଟର୍ଣ୍ଣ ଟାଇମ୍ସରେ ବି ମହିଳା ସାମ୍ବାଦିକ ଗୁରୁତ୍ୱପୂର୍ଣ୍ଣ ବିଟ୍ ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଥିଲା। ରାଜ୍ୟର ଅନ୍ୟତମ ଖବରକାଗଜ ଧରିତ୍ରୀରେ ମହିଳା ସାମ୍ବାଦିକଙ୍କ ସଂଖ୍ୟା କିଛି କମ୍ ନଥିଲା। ପୂର୍ଣ୍ଣ ମିଶ୍ରଙ୍କୁ ଓଡ଼ିଶାର ପ୍ରଥମ ମହିଳା ସାମ୍ବାଦିକା ବୋଲି କୁହାଯାଏ। ସେ 60-70 ଦଶକରେ ପ୍ରଜାତନ୍ତ୍ରର ଡେସ୍କରେ କାମ କରୁଥିଲେ। ଏମ୍ଏ ପାସ୍ କରିଥିବା ପୂର୍ଣ୍ଣ ମିଶ୍ର ଆଇନରେ ବି ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଗୋରାଚାନ୍ଦ ମିଶ୍ର ଓ ଶରତ ମିଶ୍ରଙ୍କର ସମସାମୟିକ, କିନ୍ତୁ ବିବାହ ପରେ ସେ ଖବରକାଗଜ ଦୁନିଆରୁ ଦୂରେଇ ଗଲେ ବୋଲି କୁହାଯାଏ। ତାଙ୍କ ସମ୍ପର୍କରେ ବି ବେଶୀ ତଥ୍ୟ ଉପଲବ୍ଧ ନୁହେଁ। ସେହିପରି ପଦ୍ମାଳୟା ଦାସ 70 ଦଶକରେ ଜାତୀୟ ଗଣମାଧ୍ୟମ ପାଇଁ କାର୍ଯ୍ୟ କରିଥିବା ପ୍ରଥମ ମହିଳା। ସେମାନେ ଡେସ୍କ ମୁଖ୍ୟଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ବିଟ୍ରେ ରିପୋର୍ଟିଂ କରୁଥିଲେ। କିନ୍ତୁ ସମାଜରେ ମନୋରମା ମହାପାତ୍ର ସମ୍ପାଦିକା ଥିଲେ ମଧ୍ୟ ସେଠାରେ ପ୍ରାୟତଃ ମହିଳା ସାମ୍ବାଦିକ ନଥିଲେ। ସେମିତି ତୃପ୍ତି ନାୟକ ଜନବାଣୀର ସମ୍ପାଦିକା ଥିବାବେଳେ ସଲୀଳାକର ମାତୃଭାଷା, ସୈରେନ୍ଦ୍ରୀ ସାହୁ ଧ୍ୱନି ପ୍ରତିଧ୍ୱନି, ବୀଣାପାଣି ଦାସ ଦିନଲିପିର ସମ୍ପାଦିକା ଥିଲେ। ସୁଲୋଚନା ଦାସ ଅନେକ ଦିନ ଧରି ଇଟିଭିର ଭୁବନେଶ୍ୱର ବ୍ୟୁରୋର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ବବିତା ସ୍ୱାଇଁ ଓଟିଭି ପାଇଁ ଢେର ଦିନ ଧରି ଗୁରୁତ୍ୱପୂର୍ଣ୍ଣ ବିଟ୍ରେ ରିପୋର୍ଟିଂ କରିଥିଲେ। ମଣିପଦ୍ମା ଜେନା ଜାତୀୟ ସ୍ତରରେ ଜଣେ ପ୍ରସିଦ୍ଧ ମୁକ୍ତିବୃତ୍ତି ସାମ୍ବାଦିକା ଭାବେ ପରିଚିତା। ପୁଣି ଶତାବ୍ଦୀ ଶେଷ ଆଡ଼କୁ ଯେତେବେଳେ ବୈଦ୍ୟୁତିକ ଗଣମାଧ୍ୟମ ଇଟିଭି ଏବଂ ଓଟିଭି ହରେକ ମୁହୂର୍ତ୍ତର ଖବର ସାମ୍ନାକୁ ଆଣିଲେ, ଓଡ଼ିଶାରେ ମହିଳା ସାମ୍ବାଦିକତା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହେଲା। ବିଧାନସଭା, ସଚିବାଳୟ, କ୍ୟାବିନେଟ୍ ବୈଠକ, ଅପରାଧ, ବିସ୍ଥାପନ ଆଦି ଅନେକ ବିଷୟରେ ମହିଳା ସାମ୍ବାଦିକମାନେ ସିଧାସଳଖ ଫିଲ୍ଡରୁ ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଲା। ପରେ ବୈଦ୍ୟୁତିକ ଗଣମାଧ୍ୟମ ସଂଖ୍ୟା ବଢ଼ିଲା ଏବଂ ଖବରକାଗଜରେ ବି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମହିଳାମାନେ ରହିଲେ। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଜିଲ୍ଲାରେ ବି ମହିଳା ପ୍ରତିନିଧିମାନେ ଏବେ ରହିଛନ୍ତି। ଏବେ ଏକ ହିସାବ ଅନୁସାରେ ଅପେକ୍ଷାକୃତ କନିଷ୍ଠ ପଦବୀରେ ମହିଳାଙ୍କ ସଂଖ୍ୟା କେତେକ କ୍ଷେତ୍ରରେ ପୁରୁଷଙ୍କଠାରୁ ବଢ଼ିଗଲାଣି। ଆ ପଛରେ କେତୋଟି କାରଣ ରହିଛି। ପ୍ରଥମରେ, ବୈଦ୍ୟୁତିକ ଗଣମାଧ୍ୟମ ଯେତେବେଳେ 24 ଘଣ୍ଟିଆ ଖବର ପ୍ରସାରଣ କରୁଛି, ସେହି ସମୟରେ ନ୍ୟୁଜ୍ ରିଡର୍ ଆଙ୍କର ପାଇଁ ଅଧିକରୁ ଅଧିକ ମହିଳା ଟିଭି ପରଦାକୁ ଆସୁଛନ୍ତି। ଦ୍ୱିତୀୟରେ, ନିଦା ରିପୋର୍ଟିଂର ସଂଜ୍ଞା ବଦଳିବାକୁ ଆରମ୍ଭ କଲାଣି। କ୍ରୀଡ଼ା, ବାଣିଜ୍ୟ, କଳା, ସିନେମା ଆଦି ବିଷୟରେ ଲୋକମାନେ ବେଶୀ ରୁଚି ରଖୁଛନ୍ତି, ଆଉ ମହିଳାମାନେ ଆରାମରେ ଏ ବିଟ୍ ପାଇଁ ରିପୋର୍ଟିଂ କରୁଛନ୍ତି। ଖବର କ୍ରମଶଃ ଇଣ୍ଟରନେଟ୍ରେ ବେଶୀ ବେଶୀ ଦେଖିବାକୁ ଲୋକେ ପସନ୍ଦ କଲେଣି। ସେଥିପାଇଁ ବେଶୀ କିଛି ରିପୋର୍ଟିଂ ବି ଦରକାର ନାହିଁ, ଡେସ୍କରେ କାମ ଅଧିକ, ଆଉ ମହିଳାମାନେ ସେ ଦିଗରେ ବେଶ୍ ଆଗରେ ଅଛନ୍ତି। ଏହା ବାଦ ନିଦା ବିଟ୍ରେ ବି ମହିଳାମାନେ ଆରାମରେ ନୂଆ ଖବର ବା ବ୍ରେକିଂ ନ୍ୟୁଜ୍ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି। ଶେଷକୁ, ଓଡ଼ିଶାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଅନେକ ଅନୁଷ୍ଠାନ ଏ ସମୟରେ ଖୋଲିଛି। ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଓଡ଼ିଆ ଭାଷାରେ ସାମ୍ବାଦିକତା ପାଠ୍ୟକ୍ରମ 2001 ମସିହାରୁ ଆରମ୍ଭ କରିଛି। ଆରମ୍ଭ ବର୍ଷରେ ହିଁ ସେଠାରେ ଜଣେ ମହିଳା ଟପର ହୋଇଥିଲେ। ଭୁବନେଶ୍ୱରରେ ଖୋଲିଥିବା ଅନେକ ପ୍ରତିଷ୍ଠାନରେ ଛାତ୍ରୀମାନେ ବି ଆଗୁଆ। ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ଭାରତରେ ମହିଳା ସାମ୍ବାଦିକଙ୍କ ସ୍ଥିତି ଉପରେ ଗୋଟିଏ ସର୍ବେକ୍ଷଣ କରାଯାଇଥିଲା। ଭାରତର ବିଭିନ୍ନ ରାଜ୍ୟ, ଜାତୀୟ ଖବରକାଗଜ ଏବଂ ଆଞ୍ଚଳିକ ଖବରକାଗଜରେ କାମ କରୁଥିବା ମହିଳା ସାମ୍ବାଦିକଙ୍କୁ ସେଥିରେ ସାମିଲ କରାଯାଇଥିଲା। କିନ୍ତୁ ସର୍ଭେ ଶେଷରେ ଆସିଥିବା ଫଳାଫଳ ବେଶ୍ ଚିନ୍ତାଜନକ ଥିଲା। କାରଣ ସେଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା ମହିଳା ସାମ୍ବାଦିକମାନେ ଭେଦଭାବର ଶିକାର ହେଉଛନ୍ତି। ନା ସେମାନଙ୍କୁ ରିପୋର୍ଟିଂ କରିବା ପାଇଁ ଠିକ୍ ବିଟ୍ ମିଳୁଛି, ନା ପୁରୁଷଙ୍କ ତୁଳନାରେ ଆନୁପାତିକ ଦରମା। ଚାକିରିର ସ୍ଥାୟିତ୍ୱ ବି ସେମିତି, କେତେବେଳେ ଯିବ କେତେବେଳେ ରହିବ ଝୁଲନ୍ତା ଅବସ୍ଥାରେ। ମା ହେବା ସମୟରେ ଛୁଟି ବି ନାହିଁ, ଡେରି ରାତି ପର୍ଯ୍ୟନ୍ତ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ନିରାପତ୍ତା ନଥାଏ, ତାହା ବାଦ ଥାଏ ଯୌନ ଶୋଷଣର ଭୟ। ତେବେ ସବୁ ଭିତରେ ସାମ୍ବାଦିକତା ବି ନୂଆ ମୋଡ଼ ନେଇଛି। ଖବରକାଗଜ ସଂସାରକୁ ନେଇ ଗଢ଼ା ସାମ୍ବାଦିକତା ଭିତରେ ଟିଭି ଏବଂ ୱେବ୍ ପୋର୍ଟାଲ ଏବେ ଆସ୍ଥାନ ଜମେଇ ବସିଯାଇଛି। ଟିଭି ପାଇଁ ଦରକାର ସୁନ୍ଦର ମୁହଁ, ଯିଏ ଖବରକୁ ଗପ ବାଗରେ ଆମ ଆଗରେ କହିପାରୁଥିବ। ସେମିତି ୱେବ୍ ପୋର୍ଟାଲ ପାଇଁ ବେଶୀ ଧାଁ ଦୌଡ଼ କରିବା ଦରକାର ନାହିଁ। ତେଣୁ ଧୀରେ ଧୀରେ ଏ ଦୁଇଟି କ୍ଷେତ୍ରକୁ ମହିଳାମାନେ ପଶୁଛନ୍ତି। ନୂଆଦିଲ୍ଲୀର ଟାଇମ୍ସ ଅଫ୍ ଇଣ୍ଡିଆର ଗୋଟିଏ ସଂସ୍କରଣକୁ ଯେତେବେଳେ ଆଜକୁ 20 ବର୍ଷ ପାଖାପାଖି ତଳେ କେବଳ ମହିଳାମାନେ କାଢ଼ିଦେଲେ, ସେତେବେଳେ ସଭିଙ୍କ ଆଖି ଅଟକି ଯାଇଥିଲା। ଏବେକାର ଧାରା କହୁଛି 0-5 ବର୍ଷର ଚାକିରି କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବଢ଼ୁଛି। କ୍ରମଶଃ ବୟସ୍କ ଲୋକମାନେ ସାମ୍ବାଦିକତାରୁ ଅବସର ନେବେ। ଯେତେବେଳେ ମହିଳାଙ୍କ ସଂଖ୍ୟା ଆନୁପାତିକ ଭାବେ ବଢ଼ୁଛି, ସେତେବେଳେ ଆଉ ମାତ୍ର କେତେଟା ବର୍ଷ, ତାପରେ ଗଣମାଧ୍ୟମ ସଂସାରରେ ସେଇମାନେ ହିଁ ରାଜୁତି କରୁଥିବେ। ଅନ୍ୟ ଦୃଷ୍ଟିରୁ ଦେଖିଲେ ଯଦିଓ ମହିଳାମାନେ ଏବେ କନିଷ୍ଠ ପଦବୀରେ ଅଧିକ ଅଛନ୍ତି, ଭବିଷ୍ୟତରେ ବରିଷ୍ଠ ପଦବୀରେ ଥିବା ପୁରୁଷମାନେ ଅବସର ନେବେ। ତେଣୁ ମହିଳାଙ୍କ ସଂଖ୍ୟା ସେଠି ବଢ଼ିବ, ସେମାନେ ହିଁ ଖବର ରାଜ୍ୟରେ ଛାଇଯିବେ। ଓଡ଼ିଆ ଗଣମାଧ୍ୟମରେ ବେଶ୍ ପରିଚିତ ନା ଜ୍ୟୋତ୍ସ୍ନା ରାଉତରାୟ। ଯେତେବେଳେ ମହିଳାମାନେ ମୁଣ୍ଡରେ ଓଢ଼ଣା ଦେଇ ରାସ୍ତାକୁ ଚାହିଁବା ବି ଥିଲା ସ୍ୱପ୍ନ, ସେହି ସମୟରେ ଜ୍ୟୋତ୍ସ୍ନା ବନିଥିଲେ ସାମ୍ବାଦିକ। ସିଧା ଯାଇଥିଲେ ରିପୋର୍ଟିଂକୁ, ଦୃପ୍ତ ଢଙ୍ଗରେ ମୁକାବିଲା କରିଥିଲେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ, ସଫଳ ବି ହୋଇଥିଲେ, ନୂଆ ଧାରାର ମୂଳଦୁଆ ପକାଇଥିଲେ। ଏବେ ଜ୍ୟୋତ୍ସ୍ନା ନାହାନ୍ତି। ଅଗଷ୍ଟ 6, 2014 ସେ ଗଲେଣି। ତାଙ୍କ ସହ ଟେଲିଫୋନ୍ରେ ନିଆଯାଇଥିବା ଏକ ସାକ୍ଷାତକାରର କିଛି ଅଂଶ। 80 ଦଶକ, ଛୋଟ ଅଥଚ ନୂଆ ରାଜଧାନୀ, ଆପଣ ରିପୋର୍ଟିଂରେ ଯାଇଥିଲେ, କେମିତି ଥିଲା ଅନୁଭୂତି? ଏ ପ୍ରଶ୍ନର ଉତ୍ତରରେ ଜ୍ୟୋତ୍ସ୍ନା ରାଉତରାୟ କହିଥିଲେ, ସାମ୍ବାଦିକ ହେବାକୁ ମୁଁ ବାଛିଛି, ବେଳେବେଳେ ଲାଗୁଛି ଭୁଲ ବୃତ୍ତିଟେ ବାଛିଦେଲି କି। ଏ ଭାବନା ପ୍ରଥମେ ପ୍ରଥମେ ଆସୁଥିଲା, ଏକା ଥିଲି ମୁଁ, ପରେ ପ୍ରତ୍ୟୟ ଆସିଥିଲା ମନରେ, ଲାଗିଲା ଯଦି ଚାଲିବାର ଅଛି ତ ଏକା ଚାଲିଲେ ଅସୁବିଧା କ'ଣ। ଅବଶ୍ୟ ଭୁବନେଶ୍ୱର ନାହିଁ, ବାହାରକୁ ବି ମୁଁ ଯାଇଛି, ଲୋକଙ୍କୁ ଦେଖି ତାଙ୍କ କଥା ଲେଖିଛି। ସେହିଭଳି ଆଉ ଏକ ପ୍ରଶ୍ନ ଥିଲା, ମହିଳାଟେ ସାମ୍ବାଦିକ ହେଲେ ଏତେ ବାରଣ କାହିଁକି, କାହିଁକି ଏତେ ବାଛ ବିଚାର? ଆଉ ତାର ଉତ୍ତରରେ ସେ କହିଥିଲେ, ଖାଲି ସାମ୍ବାଦିକତା ନୁହେଁ, ସବୁ ପେସାଦାର ବୃତ୍ତି ସବୁଦିନେ ପୁରୁଷଙ୍କ କବ୍ଜାରେ ଥିଲା, ମହିଳାମାନେ ତା ଭିତରେ ପଶିଛନ୍ତି, ନିଜ ହକ୍ ପାଇଁ ଲଢ଼େଇ କରିଛନ୍ତି, ଆଉ ଜିତିଛନ୍ତି ବି। ପୁରୁଷଙ୍କ ସାମ୍ରାଜ୍ୟରେ ପଶି ତାଙ୍କ ସହ ଲଢ଼େଇ କରିବା ବେଶ୍ କଷ୍ଟ, କେହି ସହଜରେ ବାଟ ଛାଡ଼ନ୍ତିନି। ମଣିଷ ଏଠି ବିନା ଲଢ଼େଇରେ ପ୍ରକୃତିଠୁ ବି କିଛି ପାଏନି, ତେଣୁ ରାସ୍ତା ଲମ୍ବା ଥିଲା, ହେଲେ ମହିଳାମାନେ ତ ଜିତିଲେ ନା। ଏବେ ସାମ୍ବାଦିକତାରେ ମହିଳାଙ୍କ ସଂଖ୍ୟା ବଢ଼ିଲାଣି, ହେଲେ ବାଛ ବିଚାର କମିଛି କି? ମହିଳାଟେ ଠିକ୍ ଭାବେ କାମ କରିପାରୁଛି କି? ଏ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ନା ଜମାରୁ ନୁହେଁ, ବାଛ ବିଚାର ଏତେ ଜଲ୍ଦି କି କମିବ? ପୁରୁଷଙ୍କ କବ୍ଜାରେ ଥିବା ବୃତ୍ତିକୁ ତାଙ୍କରି ଭିତରେ ପଶି ତାଙ୍କଠାରୁ ଉନ୍ନତମାନର କାର୍ଯ୍ୟ କରିବାକୁ କେହି ହଜମ କରିବ ନାହିଁ। ଅନେକ ମହିଳାଙ୍କୁ ଓଡ଼ିଶାରେ ମୁଁ ଦେଖିଛି, ସାମ୍ବାଦିକତାକୁ ଆସି ସେମାନେ କି କଷ୍ଟ ସହିଛନ୍ତି ତାହା ବି ଦେଖିଛି। ଆମେ ବସି ଗପିଲା ବେଳେ ଏକଥା ବାରମ୍ବାର ସାମ୍ନାକୁ ଆସେ। ଏବେ ଅବଶ୍ୟ ସ୍ଥିତି ବଦଳିଲାଣି, ବାଛ ବିଚାର କିନ୍ତୁ କମିନି। କେତୋଟା ମହିଳା ବିଧାନସଭା ଯାଉଛନ୍ତି ରିପୋର୍ଟିଂ ପାଇଁ, ସେ କଥା ହିଁ ସ୍ପଷ୍ଟ କରୁଛି ସବୁକିଛି।